આકાશવાણી સંવાદ પડુચંતી મહેન્દ્ર કુમાર માજે મુખ્ય સંવાદ દેશરે સકારાત્મક પરિવર્તન આણવારે કૃત્રિમ બુદ્ધિમતા સુજોગ સૃષ્ટિ કરીછી કહિલે રાષ્ટ્રપતિ રાયરંગપુરર ઇગ્નો આંચળિક દક્ષતા કેન્દ્રકુ આભાસી માધ્યમરે કલે ઉદ્ઘાટન ડીઆરડીઓ દ્વારા વિકસિત અસ્ત્રશસ્ત્ર ઓપરેશન સિંદુર પદક્ષેપરે નિર્ણાયક ભૂમિકા ગ્રહણ કરીથિલા કહિલે પ્રતિરક્ષા મંત્રી દેશર પ્રથમ વંદે ભારત સ્લીપર ટ્રેન ગુવાહાટી ઓ કોલકાતા મધ્યરે ચળાચળ કરિબ યુક્રેન ડ્રોન આક્રમણરે રૂષરે 24 જણંકર મૃત્યુ એવં કર્ણાટકી એવં હિન્દુસ્તાની શૈળીરે પ્રસ્તુત જાતીય ગીત વંદે માતરમ્ર દ્વિટી સંસ્કરણ ઉન્મોચિત રાષ્ટ્રપતિ દ્રૌપદી મુર્મુ કહીચંતે ભારત વિશ્વર તૃતીય બૃહત અર્થનૈતિક રાષ્ટ્ર ભાવે પરિણત હેવા દિગરે અગ્રગતિ કરુછે રાષ્ટ્રપતિ ભવનરે કૃત્રિમ બુદ્ધિમતા પ્રસ્તુતિપાઈ દક્ષતા સોર શીર્ષક સ્વતંત્ર કાર્યક્રમકુ સંબોધન કરી રાષ્ટ્રપતિ કહીચંતે ભારતીય અર્થનીતિપાઈ કૃત્રિમ બુદ્ધિમતા અભિવૃદ્ધિર માધ્યમ પાલટીછે કૃત્રિમ બુદ્ધિમતા કેવળ એક પ્રযুক্তি વિદ્યા નુહે બરં ભારતર સકારાત્મક પરિવર્તન આણવાઈ સુજોગ સૃષ્ટિ કરીછે આગામી દશંધીરે દેશર જીડીપી નિયુક્તિ એવં સામગ્રિક ઉત્પાદકતારે કૃત્રિમ બુદ્ધિમતા ગુરુત્વપૂર્ણ ભૂમિકા ગ્રહણ કરિબ બોલી રાષ્ટ્રપતિ કહીચંતે
સરકાર ડિજિટાલ પબ્લિક ઇન્ફ્રાસ્ટ્રક્ચર કો મજબૂત કર રહી હે ભારત કો એઆઈ ગ્લોબલ લીડર કે રૂપ મે સ્થાપિત કરને કે લિયે ઇન્ડિયા એઆઈ મિશન ચલાયા જા રહા હે આર્ટિફિશિયલ ઇન્ટેલિજન્સ ભારતીય અર્થવ્યવસ્થા કે ગ્રોથ ડ્રાઈવર કે રૂપ મે ઉભર રહા હે ભારત વિશ્વ કી તીસરી સબસે બડી અર્થવ્યવસ્થા બનને કી ઓર તેજી સે બઢ રહી હે આને વાલે દશક મે દેશ કે જીડીપી રોજગાર ઓર ઓવરઓલ પ્રોડક્ટિવિટી મે એઆઈ કા યોગદાન મહત્વપૂર્ણ હોગા દેશ કા એઆઈ ટેલેન્ટ પૂલ વિકસિત કરને મે ડેટા સાયન્સ એઆઈ ઇન્જિનિયરિંગ ઓર ડેટા એનાલિટિક્સ જૈસે કીલ કી પ્રભાવી ભૂમિકા હો
રાષ્ટ્રપતિ મુર્મુ કહીચંતી વિભિન્ન ક્ષેત્રરે કૃત્રિમ બુદ્ધિમતાર ગુરુત્વ દ્રુતગતિરે વૃદ્ધિ પાઉછે પ્રযুক্তি વિદ્યા શિક્ષા ઉપરે સે ગુરુત્વ પ્રદાન કરી કહીચંતી સરકાર વિભિન્ન પ્રતિષ્ઠાન શિલ્પ અંશીદાર એવં શિક્ષાનુષ્ઠાન સહિત મિળિત ભાવે દાયિત્વપૂર્ણ ભવિષ્યત ગઠન પાઇ પદક્ષેપ ગ્રહણ કરીછંતી ଏହି ଅବସରରେ ରାଷ୍ଟ୍ରପତି ଛାତ୍ରଛାତ୍ରୀ ଏବଂ ସଂସଦ ସଦସ୍ୟଙ୍କ ସମେତ ପ୍ରଶିକ୍ଷାର୍ଥୀଙ୍କୁ ଏଆଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ସ୍କିଲ୍ ଦ ନେସନ୍ ଚ୍ୟାଲେଞ୍ଜ ନାମକ ଜାତୀୟ ସଚେତନତା ଅଭିଯାନକୁ ମଧ୍ୟ ରାଷ୍ଟ୍ରପତି ଆଜି ଆରମ୍ଭ କରିଛନ୍ତି ଏଭଳି ଅଭିଯାନ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ଏବଂ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ରାଇରଙ୍ଗପୁରର ଇଗ୍ନୋ ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଉଦ୍ୟମିତା ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ଅଭିଯାନ ସମୟରେ ଡିଆର୍ଡିଓ ଦ୍ୱାରା ବିକଶିତ ଅସ୍ତ୍ରଶସ୍ତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ଡିଆର୍ଡିଓର 68ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଗସ୍ତ କ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓ ଉପକରଣଗୁଡ଼ିକ ଅପରେସନ୍ ସିନ୍ଦୁର ସମୟରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବା ସହ ସେନାର ମନୋବଳ ବୃଦ୍ଧି କରିଥିଲା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଆଧାରରେ ପ୍ରସ୍ତୁତ ସ୍ୱଦେଶୀ ଅସ୍ତ୍ରଶସ୍ତ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି ବୋଲି ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ସୁଦର୍ଶନ ଚକ୍ର ଦୃଷ୍ଟିକୋଣରେ ଡିଆର୍ଡିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି ନବସୃଜନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋହାହନ ପ୍ରଦାନ କରୁଥିବା କ୍ଷେତ୍ର ଚିହ୍ନଟ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଡିଆର୍ଡିଓକୁ ପରାମର୍ଶ ଦେଇଛନ୍ତି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆର୍ଡିଓ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ଗବେଷଣା ଓ ବିକାଶ କାର୍ଯ୍ୟକଳାପ 2025 ଅଧୀନରେ ଡିଆର୍ଡିଓ ପକ୍ଷରୁ ଜାରି ରହିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିବା ସହ ଚଳିତ ବର୍ଷ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସମସ୍ତ ପ୍ରକାର ନୂତନ ଫାସ୍ଟ୍ୟାଗ୍ ପ୍ରଦାନ ପାଇଁ ରହିଥିବା ନୋ ୟୋର ଭେହିକିଲ୍ କେୱାଇଭି କାର୍ଡ ଆସନ୍ତା ମାସ ପହିଲାରୁ ବନ୍ଦ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଘୋଷଣା କରିଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଅଭିଯୋଗ ରହିଥିବା କ୍ଷେତ୍ରରେ କେୱାଇଭି କାର୍ଡ଼ର ଆବଶ୍ୟକତା ପଡ଼ିବ। ଅଭିଯୋଗ ନଥିଲେ ଫାସ୍ଟାଗ୍ ପ୍ରଦାନ ପାଇଁ କେୱାଇଭିର ଆବଶ୍ୟକତା ପଡ଼ିବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। କାର୍ଗୁଡ଼ିକ ପାଇଁ ଫାସ୍ଟାଗ୍ ପ୍ରଦାନ ପୂର୍ବରୁ ସମସ୍ତ ପ୍ରକାର ଯାନବାହନ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗୁଆହାଟୀ ଓ କୋଲକାତା ମଧ୍ୟରେ ଚଳାଚଳ କରିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ 15-20 ଦିନ ମଧ୍ୟରେ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଟ୍ରେନ୍ର ଦ୍ରୁତତମ ଚଳାଚଳ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଥିବା ସେ କହିଛନ୍ତି। 16 କୋଚ୍ ବିଶିଷ୍ଟ ଏହି ସ୍ଲିପର୍ ଟ୍ରେନ୍ 1,000-1,500 କିଲୋମିଟର ପର୍ଯ୍ୟନ୍ତ ଦୂରଗାମୀ ଯାତ୍ରା ପାଇଁ ବିକଶିତ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଯାତ୍ରୀଙ୍କୁ ଅତ୍ୟାଧୁନିକ ଓ ଆରାମଦାୟକ ସୁବିଧା ପ୍ରଦାନର ବ୍ୟବସ୍ଥା ଏହି ଟ୍ରେନ୍ରେ ରହିଛି।
ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଆଗାମୀ କିଛି ଦିନ ମେ ଇସ୍ ରୁଟ୍ ପର ପହଲି ବନ୍ଦେ ଭାରତ ସ୍ଲିପର କୋ ଇନଗ୍ରେଟ କରେଙ୍ଗେ ଫ୍ଲାଗ ଅଫ୍ କରେଙ୍ଗେ। ୟେ ରେଲୱେ କେ ଲିଏ ଔର ଦେଶ କେ ଲିଏ ଔର ହମାରେ ଯାତ୍ରୀଓ କେ ଲିଏ ଏକ ବହୁତ ହି ବଡ଼ା ମାଇଲଷ୍ଟୋନ୍ ହୈ।
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ରୁଷ୍ର 24 ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 50 ଅଧିକ ଆହତ ହୋଇଥିବା ଜଣାଯାଇଛି। ରୁଷ୍ର ଖର୍ସନ୍ ଅଞ୍ଚଳରେ ନବବର୍ଷର ଖୁସି ପାଳନ କରାଯାଉଥିବା ବେଳେ ଏକ କାଫେ ଏବଂ ହୋଟେଲ ଉପରେ ଗତକାଲି ରାତିରେ ଏହି ଆକ୍ରମଣ କରାଯାଇଥିଲା। ଖର୍ସନ୍ ଗଭର୍ଣ୍ଣର ଭୋଲଦେମିର୍ ସାଲ୍ଦୋ ଗଣମାଧ୍ୟମକୁ କହିଛନ୍ତି ରୁଷ୍ର ନାଗରିକମାନେ ନବବର୍ଷ ପାଳନ ନିମନ୍ତେ ଏକତ୍ରିତ ହୋଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ୟୁକ୍ରେନ୍ର ଏହି ଆକ୍ରମଣକୁ ରୁଷ୍ ଦୃଢ଼ ଭାବେ ପ୍ରତିହତ କରିବା ସହ 168 ୟୁକ୍ରେନ୍ ଡ୍ରୋନ୍କୁ ବିଧ୍ୱସ୍ତ କରିବାରେ ସଫଳ ହୋଇଛି। ଡ୍ରୋନ୍ ଆକ୍ରମଣର ଭୟଜନିତ କାରଣରୁ ରୁଷ୍ର କେନ୍ଦ୍ର ଏବଂ ଦକ୍ଷିଣାଞ୍ଚଳର ଅନେକଗୁଡ଼ିଏ ବିମାନ ବନ୍ଦରକୁ ବନ୍ଦ କରାଯାଇଛି। ନୂଆଦିଲ୍ଲୀର ଆକାଶବାଣୀ ଭବନରେ ଜାତୀୟ ଗୀତ ବନ୍ଦେ ମାତରମର 2 ସଂସ୍କରଣକୁ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଗୌରବ ଦ୍ୱିବେଦୀ ଆଜି ଉନ୍ମୋଚନ କରିଛନ୍ତି। ଆକାଶବାଣୀ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା 25 ସଂସ୍କରଣ ମଧ୍ୟରୁ ଏହା ହେଉଛି ପ୍ରଥମ 2 ଉପସ୍ଥାପନା। ବନ୍ଦେ ମାତରମର 150 ବାର୍ଷିକୀ ପାଳନର ସ୍ମାରକୀ ଅଂଶସ୍ୱରୂପ ଏହି ସଂସ୍କରଣଗୁଡ଼ିକ ଡିଜିଟାଲ ମାଧ୍ୟମରେ ମୁକ୍ତିଲାଭ କରିଛି। ଏହି ଅବସରରେ ଶ୍ରୀ ଦ୍ୱିବେଦୀ କହିଛନ୍ତି ବନ୍ଦେ ମାତରମ କେବଳ ସ୍ୱାଧୀନତା ଆନ୍ଦୋଳନର ଏକ ଗୀତ ନୁହେଁ, ବରଂ ଏହା ଜାତୀୟ ଏକତା ଏବଂ ଅଖଣ୍ଡତାର ଏକ ଚିରସ୍ଥାୟୀ ପ୍ରତୀକ। ଭିନ୍ନ ଭିନ୍ନ ସଙ୍ଗୀତ ଶୈଳୀରେ ପ୍ରସ୍ତୁତ ଏହି ଗୀତର ବିଭିନ୍ନ ସଂସ୍କରଣ ଦେଶର ନାଗରିକଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ଏବଂ ଦେଶର ସାଂସ୍କୃତିକ ବିବିଧତାକୁ ମଜବୁତ କରିବ ବୋଲି ଶ୍ରୀ ଦ୍ୱିବେଦୀ ଆଶା ପ୍ରକାଶ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ସେ କହିଛନ୍ତି ଦେଶବାସୀ ବନ୍ଦେ ମାତରମ୍କୁ କେବଳ ଏକ ଗୀତ ଭାବରେ ନୁହେଁ, ବରଂ ଏକ ସ୍ଲୋଗାନ ଏବଂ ଅଭିବାଦନ ଭାବରେ ଗ୍ରହଣ କରୁଛନ୍ତି। ସେ କହିଛନ୍ତି ଜାତୀୟ ଗୀତର ବିଭିନ୍ନ ଦିଗକୁ ହୃଦୟଙ୍ଗମ କରିବା ଦ୍ୱାରା ଜନସାଧାରଣଙ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପୁନଃ ସମର୍ପିତ କରିବାର ଏହି ପଦକ୍ଷେପ ଏକ ସୁଯୋଗ ପ୍ରଦାନ କରିବ। ଆକାଶବାଣୀ ସମ୍ବାଦ ବିଭାଗ ସହିତ କଥାବାର୍ତ୍ତା କରି 2 ସଂସ୍କରଣର ସ୍ୱର ସଂଯୋଜକ ଉସ୍ତାଦ ଜୋହର ଅଲ୍ଲୀ କହିଛନ୍ତି ଗୋଟିଏ ସଂସ୍କରଣ କର୍ଣ୍ଣାଟକୀ ଶୈଳୀରେ ଏବଂ ଅନ୍ୟଟି ହିନ୍ଦୁସ୍ତାନୀ ଶୈଳୀରେ ପ୍ରସ୍ତୁତ କରାଯାଇଛି। 10 ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ କାରବାର ଉପରେ 85% ଟିକସ ଲାଗୁ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବାର୍ତ୍ତାକୁ ସରକାର ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଯାଞ୍ଚ ୟୁନିଟ୍ କହିଛି ଏହି ବାର୍ତ୍ତା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ତଥ୍ୟଭିତ୍ତିକ ନୁହେଁ। ଆୟକର କେବଳ ଆୟ ଉପରେ ଲାଗୁ ହେଉଥିବା ବେଳେ କାରବାର ଉପରେ ହୁଏ ନାହିଁ ବୋଲି ୟୁନିଟ୍ ସ୍ପଷ୍ଟ କରିଛି। 10 ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ କାରବାର ଉପରେ କୌଣସି ପ୍ରକାର ଟିକସ ଲାଗୁ ନେଇ ଆୟକର ଆଇନରେ ବ୍ୟବସ୍ଥା ନାହିଁ ବୋଲି ତଥ୍ୟ ଯାଞ୍ଚ ୟୁନିଟ୍ ସ୍ପଷ୍ଟ କରିଛି। ସାମଗ୍ରୀ ଓ ସେବାକର ଜିଏସ୍ଟିର ସଂଗ୍ରହ ଗତ ମାସରେ 6.1% ବୃଦ୍ଧି ପାଇ ମୋଟ 1,75,000 କୋଟି ଟଙ୍କାରେ ପହଞ୍ଚିଛି। 2024 ଡିସେମ୍ବର ମାସରେ ଜିଏସ୍ଟି ରାଜସ୍ୱ 1,64,000 କୋଟି ଟଙ୍କାରୁ ଅଧିକ ଥିଲା। ଗତ ମାସରେ କେନ୍ଦ୍ରୀୟ ଜିଏସ୍ଟି ସଂଗ୍ରହ 34,299 କୋଟି ଟଙ୍କା ଏବଂ ରାଜ୍ୟ ଜିଏସ୍ଟି 41,368 କୋଟି ଟଙ୍କା ଥିଲା। ସମନ୍ୱିତ ଆଇ ଜିଏସ୍ଟି ବାବଦରେ 98,894 କୋଟି ଟଙ୍କା ସଂଗୃହୀତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ କୃତ୍ରିମ ବୁଦ୍ଧିମତା ସୁଯୋଗ ସୃଷ୍ଟି କରିଛି କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁର ଇଗ୍ନୁ ଆଞ୍ଚଳିକ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ କଲେ ଉଦ୍ଘାଟନ। ଡିଆର୍ଡିଓ ଦ୍ୱାରା ବିକଶିତ ଅସ୍ତ୍ରଶସ୍ତ୍ର ଅପରେସନ୍ ସିନ୍ଦୁର ପଦକ୍ଷେପରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗୁଆହାଟୀ ଓ କୋଲକାତା ମଧ୍ୟରେ ଚଳାଚଳ କରିବ। ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ରୁଷ୍ରେ 24 ଜଣଙ୍କର ମୃତ୍ୟୁ। କର୍ଣ୍ଣାଟକ ଏବଂ ହିନ୍ଦୁସ୍ତାନୀ ଶୈଳୀରେ ପ୍ରସ୍ତୁତ ଜାତୀୟ ଗୀତ ବନ୍ଦେ ମାତରମର 2 ସଂସ୍କରଣ ଉନ୍ମୋଚିତ। ସମ୍ବାଦ ଶେଷ ହେଲା।